श्री श्री गौरताय श्री श्री कृष्ण बलराम श्री श्री जगन्नाथ बलदेव सुधा महाराणी श्री राधा कृष्णचंद्र श्री लक्ष्मीचंद्र श्री श्री सीताराम लक्ष्मण हनुमान जी गोपाल पद परिकल्पना त्रिवेदन करी श्रील गुरुदेव श्री श्रीमद भक्ति सर्वदानंद स्वामी गुरु महाराज पाद पद परिकल्पना त्रिवेदन करी ईस्कन प्रतिष्ठाचार्य श्री श्रीमदय श्री भक्ति वेदान स्वयं श्री गोपाल महाराज पाद पद परिकल्पना त्रिवेदन करी समस्त साधु गुरु वैष्णव तथा पुष्प वैष्णव साधन मातृवंदन करी आज हम श्रीमद भागवत दशम स्कंद 18 अध्याय 19 श्लोक रूप कथा आरंभ करवा तत्काल जो भी श्लोक रूप जो कथा को विश्राम दे जाइला भगवान कर लीला चलती वृंदावन रे तेणु ये बुढ़ा लीला चलता बेले प्रलम्ब आसी पहुँची गला ତେଣୁ ସେ ଗୋପବେଶରେ ଆସିଥିଲା ତେଣୁ ସେମାନେ ଭଗବାନ କ'ଣ କଲେ ଗୋଟେ ଲୀଳା ଆରମ୍ଭ କଲେ ତାକୁ ହତ୍ୟା କରିବା ପାଇଁ ଗତକାଲି ଆମେ ଏଇଠି କଥାକୁ ବିଶ୍ରାମ ଦେଇଥିଲେ ତାଂ ବିଦ୍ୱାନ ପିତା ସାର ଭଗବାନ ସର୍ବଦର୍ଶନ ଅନୁମୋଦ ତତ୍ସଖ୍ୟଂ ବଧଂ ତତ୍ ବିଚିନ୍ତୟାନ ଏ ଶ୍ଳୋକଟି ଗତକାଲି ଆମେ ଆଲୋଚନା କରିଥିଲେ ଶିଶୁକୁ ଭଗବାନ ଯଦି ଦାସାର ଦାସାର ବଂଶରେ ଆସୁଛନ୍ତି ତେଣୁ ଦାସାର ବୋଲି କୁହାଯାଉଛି ତାଙ୍କୁ ସେ ହେଉଛନ୍ତି ବିଦ୍ୱାନ ବ୍ୟକ୍ତି ସବୁକିଛି ଜାଣନ୍ତି ଏବଂ ସେ ହେଉଛନ୍ତି ଭଗବାନ ସେ ହେଉଛନ୍ତି ସର୍ବଦର୍ଶନ ସବୁକିଛି ସେ ଦେଖିପାରୁଛନ୍ତି ତେଣୁ ଅନୁମୋଦିତ ତତ୍ ସକ୍ଷମ ଭଗବାନ ସେ ସଖା ହିସାବରେ ଆସିଥିଲା ତେଣୁ ଭଗବାନ ସେଟାକୁ ଅନୁମୋଦନ କଲେ ସଖା ହିସାବରେ ଗ୍ରହଣ କଲେ ଏବଂ ବଧଂ ତସ୍ୱ ବିଚିନ୍ତୟାନ ଏବଂ ସେ ଯେମିତି ଆସିଥିଲେ ଆମକୁ ବଧ କରିବା ପାଇଁ ଭଗବାନ ମଧ୍ୟ ସେ ଚିନ୍ତା କଲେ କେମିତି ତାଙ୍କୁ ବଧ କରାଯିବ ଯେ ଯଥା ମାଙ୍କ ପ୍ରବଦ୍ୟନ୍ତି ଯେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ ତାଙ୍କର କାର୍ଯ୍ୟ କରିବେ ସେଇଭଳି ଭାବରେ ପୁରସ୍କୃତ କରିବେ ବଜାମି ହଁ ତେଣୁ 19 ଶ୍ଳୋକରେ କୁହାଯାଉଛି ତତ୍ରୋପାୟ ଗୋପାଳାନ ତତ୍ର ଉପାହୁଏ ଗୋପାଳାନ କୃଷ୍ଣ ପ୍ରାହ ବିହାର ବି ହେ ଗୋପା ବିହରିଶ୍ୟାମ ଜନ୍ଦି ଭୂଏ ଯଥାଯଥମ ଭଗବାନଙ୍କ ବାକ୍ୟ ଇଏ ଭଗବାନ କହୁଛନ୍ତି ସେଇଟା ତାହେଲେ ମାରିଦିଅନ୍ତୁ ସେ ଯୋଉ ନେଳିଆଟା ରହିଛି ତଳୁଆ କରିକି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ନେଳିଆଟା ମାରିଦେବେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ
କୃଷ୍ଣ
ହରେ ରାମ ହରେ ରାମ 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 ତେଣୁ ଭଗବାନ ତତ୍ର ସେଠାରେ କ'ଣ କଲେ ଯେ ଉପାହୁୟ ଭଗବାନ ଡାକିଲେ ଗୋପାଳମାନଙ୍କୁ ଡାକିଲେ ହେ ଗୋପା ଗୋପାଳାନ କୃଷ୍ଣ ପ୍ରାହ ବିହାରବିତ୍ ଭଗବାନଙ୍କର ଖେଳର ଚାଲିଛି ଖେଳର ପ୍ରବାହ ଚାଲିଛି, ବିଭିନ୍ନ ପ୍ରକାର ଖେଳ ଖେଳୁଛନ୍ତି। ତେଣୁ ବର୍ତ୍ତମାନ ଗୋପାଳମାନଙ୍କୁ ଡାକିଲେ, ହେ ଗୋପାଳ, ହେ ସଖା, ସବୁ ଆସ। ତତ୍ର ଉପାହୁୟ ଗୋପାଳାନ କୃଷ୍ଣ ପ୍ରାହ ବିହାରବିତ୍। ଭଗବାନ ଜାଣନ୍ତି କେମିତି କ'ଣ ଖେଳ କରିବାକୁ ପଡ଼ିବ, ଖେଳ ହେବ। ତେଣୁ ଭଗବାନ ବର୍ତ୍ତମାନ ଏହା କହିଲେ, ଭଗବାନ ନିଜେ କହିଲେ, କୃଷ୍ଣ ପ୍ରାହ, ଭଗବାନ ପ୍ରକୃଷ୍ଟ ରୂପେଣ ଆହ। ଭଗବାନ କଥା କହୁଛନ୍ତି କ'ଣ ଛୋଟିଆ କଥା, ଭଗବାନ ସେ କହୁଛନ୍ତି, ହେ ଗୋପା ଡାକୁଛନ୍ତି, ଭଗବାନ ଡାକୁଛନ୍ତି, ହେ ଗୋପା। ଏକ୍ଜାକ୍ଟଲି ଯାହା ଡାକିଥିଲେ ସେ କଥା ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଦେଲେ, ହେ ଗୋପା ମେଘ ଗମ୍ଭୀରା ଗିରା। ଭଗବାନଙ୍କର ଯେଉଁ ରହିଛି ମାଇକ୍ ଦରକାର ନାହିଁ, ଆମର ମାଇକ୍ ନହେଲେ ହେବ ନାହିଁ, କିନ୍ତୁ ଭଗବାନଙ୍କର ମାଇକ୍ ଦରକାର ନାହିଁ। ଭଗବାନଙ୍କର ସ୍ୱର ହେଉଛି ମେଘ ଗମ୍ଭୀର, ମେଘ ଗଡ଼ଗଡ଼ି ମାରିଲେ ଯେଉଁଭଳି ଭାବ ଶବ୍ଦ ହୁଏ ଭଗବାନଙ୍କର ସେଇଭଳି ଭାବରେ ଡାକିଦେଲେ, ହେ ଗୋପା। ବିହାରି ଶ୍ୟାମ ବିହାରି ଶ୍ୟାମ ଦ୍ୱନ୍ଦ୍ୱୀ ଭୂୟ ଯଥାଯଥମ୍। ଭଗବାନ କହୁଛନ୍ତି, ହେ ଗୋପା, ଆମେ ବର୍ତ୍ତମାନ ଗୋଟେ ଖେଳ ଖେଳିବା, ଗୋଟେ ପ୍ରକାର ଖେଳ ଖେଳିବା। ବିହାର ବି ସବୁ ଜାଣନ୍ତି ସିଏ, ତେଣୁ ବିହାର ଶ୍ୟାମ ଆମେ ବର୍ତ୍ତମାନ ଖେଳିବା କିଭଳି ଭାବରେ, ନା ଦ୍ୱନ୍ଦ୍ୱୀ ଭୂୟ ଯଥାଯଥମ୍, ଦ୍ୱନ୍ଦ୍ୱୀ ଭୂୟ, ଦ୍ୱନ୍ଦ୍ୱୀ ଭୂୟ ଯେମିତି ଦୁଇ ଜଣ ଆସିବେ କି କାହା ପାର୍ଟିରେ ଯିବ, ଦୁଇଟି ପାର୍ଟି ହୋଇଗଲେ ଇଣ୍ଡିଆ ପାକିସ୍ତାନ ଭଳି, ସେଇଭଳି ଭାବରେ ଗୋଟେ ପାର୍ଟିରେ ଲିଡ଼ର ରହିଲେ କୃଷ୍ଣ, ଗୋଟେ ପାର୍ଟିରେ ଲିଡ଼ର ରହିଲେ ବଳରାମ, ଦୁଇ ପାର୍ଟି ହେଲେ ସବୁ ସାଙ୍ଗ ସବୁ ରହିଥିଲେ, ସେ ସବୁ ଗଲେ ସବୁ ଅଲଗା ଅଲଗା ନାଁ ଦେଇକି କହିବେ। ପିଲାଦିନେ ସବୁ ସେ ଖେଳ ଚାଲିଥିଲା, ସମସ୍ତଙ୍କ ଛୋଟ ପିଲାବେଳରେ ସବୁ ଚାଲିଥିଲା, ସେଇଭଳି ଭାବରେ ଭଗବାନ ଖେଳୁଛନ୍ତି। ଭଗବାନ ଏଇ ଖେଳଟି ଆରମ୍ଭ କଲେ, ଦ୍ୱନ୍ଦ୍ୱୀ ଭୂୟ ଯଥାଯଥମ୍, ଯଥାଯଥମ୍ ବୋଇଲେ ଠିକ୍ ଭାବରେ ଯିଏ ଯେତିକି ଶକ୍ତି ରହିଛି ତାର ଶକ୍ତି ଅନୁସାରେ ସେଇଭଳି ଭାବରେ ଦୁଇ ଜଣ ଯିବେ। ହଜାର ହଜାର ସଂଖ୍ୟାରେ ଗୋପମାନେ ଅଛନ୍ତି, ଶହେ ନୁହଁ କି ଦୁଇଶହ ନୁହଁ, ତେଣୁ ସେମାନେ ସବୁ ମିଶିକିରି ଗଲେ ସବୁ କିଏ କାହା ପଟରେ ଯିବ, ଭଗବାନ କୃଷ୍ଣ ବଳରାମ ସେସବୁ କରିକିରି ଏଇଭଳି ଭାବରେ ଯଥାଯଥମ୍। ଆଉ ଜଣେ ବହୁତ ବଳବାନ ବ୍ୟକ୍ତି ଥିବ, ଆଉ ଜଣେ ବହୁତ ଦୁର୍ବଳିଆ ବ୍ୟକ୍ତି ଥିବ, ଏଇ ଦୁଇ ଜଣ କ'ଣ ଠିକ ହେବ, ଯଥାଯଥମ୍, ଦୁଇଜଣ ଏକା ସମୟ ଏକ ସମାଜ ସ୍କନ୍ଧ ହେଇଥିବେ, ଏଇଭଳି ଭାବରେ ସବୁ ବଣ୍ଟା ହୋଇଗଲେ। ଦ୍ୱନ୍ଦ୍ୱୀ ଭୂୟ ଅଲଗା ଅଲଗା ପ୍ରକାର ଭାବରେ ଦ୍ୱନ୍ଦ୍ୱୀ ଭୂୟ କରିକିରି ଦୁଇ ଜଣଙ୍କର ଅଲଗା ଅଲଗା ବଣ୍ଟା ହୋଇଗଲେ, ଦୁଇଟା ଗ୍ରୁପ୍ ହୋଇଗଲେ, ଏ ବି ବା କେ ବି, କେ ହେଲେ କୃଷ୍ଣ, ବି ରେ ହେଲେ ବଳରାମ, କେ ବି। ତେଣୁ ଏଇଭଳି ଭାବରେ ଯେତେବେଳେ ହେଲା କହୁଛି ଯେ ସିଦ୍ଧ ସ୍ୱାମୀଙ୍କ ଯଥାଯଥମ୍ କହିଲେ, ବୟୋ ବଳାଦି ଅନୁରୂପମ୍ ଦ୍ୱନ୍ଦ୍ୱୀ ଭୂୟ। ବୟସ ଅନୁସାରେ ଅଲଗା ଅଲଗା ବୟସରେ ସବୁ ଅଛନ୍ତି, ଭଗବାନ ସାଙ୍ଗ ବାଳକମାନେ ପାଖାପାଖି ଇଏ ହେଉଛି ଲୀଳାଟି ହେଇଥିଲା ଛଅ ବର୍ଷ ପାଖାପାଖି, ଛଅ ବର୍ଷ ପାଖାପାଖି ଲୀଳା ହେଇଥିଲା ଏଇଟା। ସାତ ବର୍ଷରେ ଭଗବାନଙ୍କର ଗୋବର୍ଦ୍ଧନ ଧାରଣ କରିବେ, ତେଣୁ ଆଗପୂର୍ବରୁ ଏଇସବୁ ଲୀଳା ସବୁ ହେଇଛି। ତେଣୁ ବଡ଼ ବଡ଼ ବୟସ୍କ ଗୋପମାନେ ମଧ୍ୟ ଅଛନ୍ତି, ଗୋଚାରଣ କରୁଛନ୍ତି ନା, ବୟସ୍କ ଗୋପମାନେ ଅଛନ୍ତି, ତେଣୁ ସେହିଭଳି ଭାବରେ ସମସ୍ତେ ନିଜର ବୟ ବୟସ ଅନୁସାରେ ସମାଜକନ୍ଦ ଏବଂ ବଳ ଅନୁସାରେ ସମାଜକନ୍ଦ ଅନୁରୂପ ଦ୍ୱନ୍ଦ୍ୱୀ ଭୂୟ ମିଶି ମିଶିକି ଅଲଗା ଅଲଗା ପାର୍ଟିକି ସବୁ ଗଲେ, କିଏ କେ ପାର୍ଟିରେ କୃଷ୍ଣ ପାର୍ଟି କି ବଳରାମ ପାର୍ଟି, କଂଗ୍ରେସ ଆଉ ଜନତା ବା ଯାହା ବି ହେଉ ଏଇଭଳି ଭାବରେ ରହିଛି, ସେଇଭଳି ଭାବରେ ଦୁଇଟି ପାର୍ଟି ହେଇକିରି ବର୍ତ୍ତମାନ ଖେଳ ଆରମ୍ଭ ହେବ। ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ୱି ହାଭ୍ ବିନ୍ ପ୍ଲେଇଂ ଅପ୍ ନାଓ ଇନ୍ ୱାନ୍ ଗ୍ରୁପ୍, ଆ ପୂର୍ବରୁ ଗୋଟିଏ ଗୋଟିଏ ଗ୍ରୁପ୍ ଥିଲା, ଦୁଇ ଗ୍ରୁପ୍ ହୋଇନଥିଲା, ଗୋଟିଏ ଗ୍ରୁପ୍ରେ ଚାଲିଥିଲା, ସମସ୍ତ ଖେଳ ଚାଲିଥିଲା, ଅଲଗା ଅଲଗା ଯେଉଁ ଖେଳ ସବୁ ଆମେ ପୂର୍ବରୁ ବର୍ଣ୍ଣନା କଲେ, ଏଇସବୁ ଭାବରେ ଯେଉଁ ଖେଳ ଚାଲିଥିଲା ଗୋଟିଏ ଗ୍ରୁପ୍, ଅଲଗା ଅଲଗା ଗ୍ରୁପ୍ ହୋଇନଥିଲେ। ବର୍ତ୍ତମାନ ଭଗବାନ ସବୁ ଜାଣନ୍ତି, ବିଦ୍ୱାନ ସେ ଜାଣନ୍ତି କିଭଳି ଭାବରେ ହତ୍ୟା କରାଯିବ ଯେଉଁ ପ୍ରଳମ୍ବକୁ, ସେଥିପାଇଁ ଏ ଗୋଟେ ନୂଆ ଖେଳ ଆରମ୍ଭ କରିଦେଲେ, ଦୁଇଟା ଗ୍ରୁପ୍ ହୋଇଗଲେ ଭଗବାନ। Balabhacharya said, we have been playing up to now in one group. Now let us divide into two groups. Vartaman Pradhana Amar Gotti group re khala chalchira Vartaman Duita group re khala ho. I would alga prakar khala ho. Tena Chankara Sunikiri Bhavit Bhante Ananda. Duita group hava. Kahar ke rai sandhi, kye kaku like kur sandhi, kye Krishna kara sakasuk rai sandhi, bada Ram kara sakasuk rai sandhi. अलग अलग समझते चाहूँ तो कृष्ण का सखा कृष्ण के सहित मिशिकी ये करिया कहीं खड़े कृष्ण के सहित मिशिकी खड़े कृष्ण को पैटरी हुआ कहीं किंतु बलराम शुणी बलराम का कृष्ण आगे प्रथम समझ तो बेसी प्रेम हो कृष्ण के प्रति तापर बलराम कितने जन का बंधन बलराम प्रति रही कहीं ना श्लोक सब रही वर्णाक्रम श्लोक देखे शुण जना पड़ এইভাবে ভাবে যেতে হেলা তত্র চক্রু পরিগুড়ৌ গোপা রাম জনার্দনৌ কৃষ্ণ সংগঠিন কেচি আসন রামস্য তাপরে প্রথমে কৃষ্ণ কথা আসুচি কাহিঁকি না সমস্ত চাহুছি কৃষ্ণ পাটিরে মিশিয়া কাহিঁ সেই কৃষ্ণ শব্দ আসিগলা তত্র চক্রু পরিগুড়ৌ বর্তমান এই খেলাটি আরম্ভ হব দুই জনের নেতা হয়ে গেলে দুই জন জনের কৃষ্ণ গোটে দল আর বলরাম আর গোটে দল তেণু এইভাবে ভাবে গোপা রাম জনার্দন এইভাবে ভাবে গোপ মানে দুইটি পার্টি হয়ে গেল গোটে হলে রাম রাম হলে বলরাম আর জনার্দন জনার্দন কহিলে ভগবান কৃষ্ণ জনার্দন শব্দ কাহিঁ কুহাগাল আমি শুনবা রাম জনার্দন কৃষ্ণ সংগঠিন কেচি কিয়ে কৃষ্ণ সঙ্গে রহলে আচি আসন রামস্য চাপরে আতজন রামকর গ্রুপরে আসলে রহলে তেমন এইভাবে ভাবে দুই দল হয়ে গেলে বর্তমান খেলা আরম্ভ হব সুদর্শন কৌশল পরিবৃদ্ধ কে নায়ক এটি বৃঢ় অছি কিন্তু বৃদ্ধ হব সেটা যাই হোক নেতা তাঙ্কর নেতা সেইভাবে ভাবে দুইজন দুইপটে দুইজন নেতা রয়েছেন কৃষ্ণ বলরাম কৃষ্ণ গোটে পটে নেতা আর গোটে পটে নেতা হচ্ছেন বলরাম তেমন সনাতন গোস্বামী কৌশল জনার্দন বলে কাহিঁ কুহাগাল কৃষ্ণ ন কহিকি জনার্দন ইতি জন দুষ্ট অর্দয়তি ইতি প্রলম্ব 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 ইয়ে যে দুষ্ট অর্দয়তি ভগবান জনার্দন শব্দরে অনেক প্রকার অর্থ রয়েছে জনার্দন জনতা জনার্দন বলে কুয়া জনতা কেউ জনার্দন হব ভগবান হচ্ছেন জনার্দন কৃষ্ণ হচ্ছেন জনার্দন জনকু অর্দন করিবে হত্যা করিবে ভগবান দুষ্ট দুষ্ট অর্দন করিবে এবং যে মানে সাধু অছেন তাকে পালন করিবে এইভাবে ভাবে অর্দন শব্দর অর্থ দুইটি হব হত্যা করিবে পালন করিবে জনার্দন ইতি প্রলম্ব প্রলম্বকু হত্যা করিবা পাই জনার্দন শব্দ ব্যবহার করাগলা রাম জনার্দন তেণু কৃষ্ণ সংগঠিন কেচি করার উদ্দেশ্য হচ্ছে কৃষ্ণ প্রিয়ত্বেন সর্বেশাং প্রাক তৎপক্ষে ভবনা সমস্তে চাহুচ্ছেন কৃষ্ণ পক্ষে রহিবা পাই তেণুকরি কৃষ্ণ সংগঠিন বলে কুহাগাল কৃষ্ণ সংগঠিন কেচি ভগবান কহিলা তুমি সেপটে যাও এইভাবে ভাবলে তুমি সব সেপটে পঠাইলে যুব গোস্বামী কৌশল কৃষ্ণ হ্যাড বয়েজ অফ বলরামস গ্রুপ অ্যান্ড বলরাম হ্যাড বয়েজ অফ কৃষ্ণস গ্রুপ এইভাবে ভাবে ব্যবস্থা হল যুব গোস্বামী তাঙ্কর বৈষ্ণব দোষণীরে কৌশল কৃষ্ণ পাখের যে রয়েছে খেলা সেমানে হচ্ছেন বলরাম গ্রুপ বলরাম প্রিয় এবং বলরাম পাখের যে রয়েছে সেমানে হচ্ছেন কৃষ্ণ প্রিয় এইভাবে ভাবে খেল চালা সিদ্ধাম তিনজন নাম আসব তেমন বর্তমান খেল যে হল কিভাবে ভাবে খেলা হল ଆଚେରୁ ବିବିଧା କ୍ରୀଡ଼ା ବାହ୍ୟ ବାହ୍ୟକ ଲକ୍ଷଣ ଯତ୍ରା ରୁହନ୍ତି ଜେତାରୁ ବହନ୍ତି ଚ ପରାଜିତା। ଏଇଭଳି ଭାବରେ କଣ୍ଡିସନରେ ଖେଳ ହେଲା କ'ଣ ନା ଆଚେରୁ ବିବିଧା କ୍ରୀଡ଼ା ଯେଉଁ କ୍ରୀଡ଼ା ସବୁ ହେବ ଯେଉଁ କ୍ରୀଡ଼ା ହେବ ଯିଏ ବାହ୍ୟ ବାହ୍ୟକ ଲକ୍ଷଣ ଯିଏ କ୍ରୀଡ଼ା ହାରିବ ଆଉ ଜଣେ ଜିତିବ ତେଣୁ ଯିଏ ଯତ୍ରା ଆରୋହତି ଯିଏ ତାରୁ ଯିଏ ଜିତିବ ସିଏ ଯିଏ ହାରିଯିବ ତାର କାନ୍ଧରେ ଆରୋହଣ କରିବ କାନ୍ଧରେ ଆରୋହଣ କରିବ ଯତ୍ରା ଆରୋହନ୍ତି ଯିଏ ତାରୁ ବହନ୍ତି ଚ ପରାଜିତା ଯିଏ ପରାଜିତ ହେବ ସେ ବହନ କରିବ ତେଣୁ ଭଗବାନ ପରାଜିତ ହୋଇଗଲେ ଭଗବାନ କେହି ଜୟ କରିପାରିବେ ନାହିଁ କିନ୍ତୁ ଭଗବାନ ପରାଜିତ ହୋଇଗଲେ ଏ କଥା ଆସିବ ତେଣୁ ଏଠି କୁହାଯାଉଛି ଯେ ସନାତନ ଗୋସ୍ୱାମୀ ବିଷ୍ଣୁ ପୁରାଣରୁ ଉଦ୍ଧାର କରି କହିଛନ୍ତି ଯେ ସେମାନେ ସେତେବେଳେ ହରିଣା କ୍ରୀଡ଼ାନମ୍ ନାମକ ଏକ ବାଳ କ୍ରୀଡ଼ା ଖେଳିଲେ ହରିଣା କ୍ରୀଡ଼ାନମ୍ କ'ଣ ଯେଉଁଠାରେ ପ୍ରତ୍ୟେକ ବାଳକ ଯୋଡ଼ି ଯୋଡ଼ି ମିଳିତ ହୋଇ ସମସ୍ତେ ଯୁଗପତ ଭାବରେ ସେମାନଙ୍କର ନିର୍ଦ୍ଦିଷ୍ଟ ପ୍ରତିପକ୍ଷକୁ ଆକ୍ରମଣ କରୁଥିଲେ ଦୁଇ ଦୁଇ ଜଣ କରିକିରି ଯାଇକିରି ଆକ୍ରମଣ କରୁଥିଲେ ଅନ୍ୟ ପକ୍ଷର ଲୋକମାନେ ଯିଏ ରହିଛନ୍ତି ତାଙ୍କୁ ଯିଏ ହରିଦେବ ସିଏ ହାରିଗଲା ଆଉ ଯଦି ଇଏ ହାରିଗଲେ ତାହେଲେ ସେ ଜିତିଯିବେ ଏଇଭଳି ଭାବରେ ଖେଳ ହେବ ଆରୋହଣ ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେ ବିଷ୍ଣୁ ପୁରାଣ ମଧ୍ୟ ସେ ମଧ୍ୟ ଉଦ୍ଧାର କରିଛନ୍ତି ଏଇଟା ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ତେଣୁ ବାଇଶ ବହନ୍ତୁ ବାହ୍ୟମାନସ ଚାରୟନ୍ତଶ୍ଚ ଗୋଧନମ୍ ଭାଣ୍ଡିରକଂ ନାମ ବଟନ୍ ଜଗ୍ମୁହୁ କୃଷ୍ଣ ପୁରୋଗମା। ଏଇଭଳି ଭାବରେ ଯିଏ ହାରିଗଲା ସେ ଅନ୍ୟ ଜଣଙ୍କୁ ବାହନ କରୁଛନ୍ତି ଯିଏ ଜିତିଗଲା ସେ ବାହିତ ହେଉଛନ୍ତି ସେ କାନ୍ଧରେ ଚଢ଼ି ଯାଉଛନ୍ତି ଚଢ଼ିକି ଚଢ଼ି ଏଇଭଳି ବହନ୍ତୁ ବାହ୍ୟମାନସ ଚାରିୟନ୍ତଶ୍ଚ ଗୋଧନମ୍ ଖାଲି ଯେ କ୍ରୀଡ଼ା କରୁଛନ୍ତି ଆଉ ଗାଈମାନଙ୍କୁ ଭୁଲି ଯାଇଛନ୍ତି ତାହା ନୁହଁ ଆଖି ରହିଛି ସେଠି ମଧ୍ୟ ଚାରୟନ୍ତଶ୍ଚ ଗୋଧନମ୍ ଗାଈମାନଙ୍କୁ ଗୋଚାରଣ ମଧ୍ୟ ଦେଖୁଛନ୍ତି ଠିକ୍ ଭାବରେ ଚାଲିଛି ନା ନାହିଁ ଗୋଚାରଣ ଠିକ୍ ଭାବରେ ହେଉଛି ତ ଏଇଟା ଲକ୍ଷ୍ୟ ରଖିଛନ୍ତି ଖେଳ ହେଲେ ମଧ୍ୟ ମନଟେ ରହିଛି ତାଙ୍କର ସେଠି ରହିଛି ଯେଉଁ ଗାଈମାନଙ୍କୁ ସବୁ ରହିଛି ଲକ୍ଷ ଲକ୍ଷ ଗାଭୀ ଭଗବାନଙ୍କର ତେଣୁ ଏହିଭଳି ଭାବରେ ଭାଣ୍ଡି ରକମ ନାମ ବଟନ୍ ବଟ ଭଗବତ ଗୀତାରେ ଭଗବାନ କହିଲେ ଅଶୁଦ୍ଧ ସର୍ବବୃକ୍ଷାଣାମ ସମସ୍ତ ବୃକ୍ଷମାନଙ୍କ ଭିତରେ ଅଶୁଦ୍ଧ ବୃକ୍ଷ ହେଉଛି ଭଗବାନଙ୍କର ଗୋଟିଏ ବିଭୂତି ଅଶୁଦ୍ଧ ସର୍ବବୃକ୍ଷାଣାମ ଏବଂ ଭଗବତ ଗୀତା 15 ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ ଉର୍ଦ୍ଧ ମୂଳ ମଦ ସାକମ ଅଶୁଦ୍ଧ ପ୍ରାୟ ରବ୍ୟମ ଅଶୁଦ୍ଧ ଶବ୍ଦଟି ଦୁଇଥର ଭଗବାନ କହିଛନ୍ତି ଭଗବତ ଗୀତାରେ ଅଶୁଦ୍ଧ ବୃକ୍ଷ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ଏଇଟି ଭଗବାନଙ୍କ ବିଭୂତି 10 ଅଧ୍ୟାୟରେ ବିଭୂତି ଯୋଗରେ କହିଲେ ଇଏ ହେଉଛି ଭଗବାନଙ୍କର ଗୋଟେ ବିଭୂତି ବୃକ୍ଷାଣାମ ଅଶୁଦ୍ଧ 30 ଲକ୍ଷ ପ୍ରକାର 20 ଲକ୍ଷ ପ୍ରକାର ରହିଛନ୍ତି ସ୍ଥାବର ଜୀବ ବୃକ୍ଷମାନଙ୍କ ଭିତରେ ଇଏ ହେଉଛନ୍ତି ଅଶ୍ୱତ୍ଥ ବା ବଟବୃକ୍ଷ ବଟବୃକ୍ଷ ବିଶେଷ ଭାବରେ ଗୋଟେ ଏଭଳି ବୃକ୍ଷ ଯେଉଁଥିରେ ଆପଣ ଜାଣିପାରିବେ ନାହିଁ କେଉଁଟା ତାର ମୂଳ କେଉଁଟା ଡାଳ କାରଣ ସେ ଯେଉଁ ଓହଳ ସବୁ ଓହଳିକି ରହିଥିବ ସେ ଗୋଟେ ମୂଳ ହୋଇଯାଇଥିବ ପ୍ରଭୁପାଦ ମହାରାଜ କହନ୍ତି କାଲକାଟାରେ ଗୋଟେ ରହିଛି ବଟାନିକାଲ ଗାର୍ଡ଼ନ ଯେଉଁଟା 5000 ବର୍ଷର ଗଛ ସିଏ ତେଣୁ ଭଗବାନଙ୍କ ସମୟରେ ଗଛ ସବୁ ମଧ୍ୟ ରହିଛି ଗଛ ବହୁତ ବର୍ଷ ବଞ୍ଚନ୍ତି ସେଥିପାଇଁ ଭାଗବତ ଦ୍ୱିତୀୟ ସ୍କନ୍ଧରେ 3 ଅଧ୍ୟାୟରେ ସ୍ୱର୍ଣ୍ଣଗୁରୁ ସେ କଥା କହୁଛନ୍ତି ତରଭ କିଂ ନ ଜୀବନ୍ତି ବସ୍ତ୍ରା କିଂ ନ ଶ୍ୱସନ୍ତି ଉତ ନ ଖାଦନ୍ତି ନ ମେହନ୍ତି କିଂ ଗ୍ରାମ ପଶୁ ପରେ ତରଭ ବୃକ୍ଷଲତା କ'ଣ ବଞ୍ଚୁନାହାନ୍ତି ତରଭ କିଂ ନ ଜୀବନ୍ତି ଏଣେ ଯଦି କହିବ ତରଭ ବଞ୍ଚିଲେ ମଧ୍ୟ ସେ ନିଶ୍ୱାସ ନେଲା ଭଳି ଜଣାପଡ଼େ ନାହିଁ ନା ଭସ୍ତ୍ରା କିଂ ନ ଶୋଷନ୍ତି ଉତ କୁମ୍ଭାର ଭାଟି ଯେଉଁ ରହିଛି ହସ୍ପ ଶବ୍ଦ ହେଉଥିବ କୁମ୍ଭାର ଭାଟି ସବୁ ଆଗକାଳେ ସବୁ କରୁଥିଲେ ସବୁ ବାଡ଼ଉଥିଲେ ସେ ସବୁ ନିଆଁ ବାହାରୁଥିବ ଶବ୍ଦ ହେଉଥିବ କୁମାର ବାଟି ଅଗ୍ନି ଦରକାର, ଅଗ୍ନିରେ ସବୁ କାର୍ଯ୍ୟ ହେବ, ତେଣୁ ସେ କ'ଣ ଶ୍ୱାସ ନେଉନାହାନ୍ତି, ନିଶ୍ୱାସ ପ୍ରଶ୍ୱାସ ନେଉନାହାନ୍ତି, ନ ଖାଆନ୍ତି ନ ମିଅନ୍ତି କିମ୍ ଗ୍ରାମ ପଶୁ ଉପରେ। ଯଦି ଜଣେ କହିବ ସେ ଖାଇବା ପିଇବା କରୁନାହାନ୍ତି ତ, ଗ୍ରାମ ପଶୁମାନେ କ'ଣ କରୁନାହାନ୍ତି ଖାଇବା ପିଇବା? ଏ ଜୀବନର ମୂଲ୍ୟ କ'ଣ? ଯେଉଁ ଜୀବନରେ ଭଗବାନଙ୍କର ସେବା ହେଲା ନାହିଁ, ମନୁଷ୍ୟ ଜୀବନକୁ ବର୍ଣ୍ଣନା କରାଯାଇଛି, ଏ ବୃକ୍ଷଲତା ଭଳି ସହିତ ତୁଳନା କରାଯାଇଛି, ପଶୁପକ୍ଷୀ ଇତ୍ୟାଦି ମନୁଷ୍ୟ ଜନ୍ମ ପାଇକିରି ସେ ଏଇଭଳି ଭାବରେ କଟେଇଦେଲେ, ବୃକ୍ଷ ଭଳି ବା ପଶୁ ଭଳି କଟେଇଦେଲେ, ଭଗବାନଙ୍କର ସେବାରେ ବ୍ରତ ରହିଲେ ନାହିଁ। ତେଣୁ ଏଇଭଳି ଭାବରେ ବହନ୍ତୁ ବାହ୍ୟମାନସ ଚାରେନ୍ତସ ଗୋଧନମ, ଗୋଧନ ଗାଈମାନଙ୍କୁ ଚରଣ କରି କରିକି ଭାଣ୍ଡି ରକମ ନାମ ବଟମ, ଭାଣ୍ଡିର ବନ ଗୋଟେ ରହିଛି, ଭାଣ୍ଡି ରକମ ବଟ, ଭାଣ୍ଡିର ବନରେ ଏଇ ବଟଟି ପ୍ରସିଦ୍ଧ ରହିଛି, ଯେଉଁ ବଟରେ ତାଙ୍କର ଥିଲା ସେଇଠି ଯାଇକିରି ଜଗ୍ମ କୃଷ୍ଣ ପୁରୋଗମା ଯାଇ ପହଞ୍ଚିଗଲେ ସେଇଠିକି, ସେଇଟା ଥିଲା ଟାର୍ଗେଟ, ଅନ୍ତିମ ସ୍ଥାନ ଥିଲା, ସେଇଠି ଯାଇକିରି ସବୁ ଉତ୍ତରା ଉତ୍ତରି କରିବେ। ଏଇଭଳି ଭାବରେ ଯାଇକି ପହଞ୍ଚିଗଲେ ଭାଣ୍ଡିର ଏକ ନାମ ବଟନ ଜଗ୍ମ କୃଷ୍ଣ ପୁରୋଗମା, କୃଷ୍ଣ କୃଷ୍ଣ ପୁରୋଗମା କହିଲେ କୃଷ୍ଣ ହେଉଛନ୍ତି ଲିଡ଼ର ତାଙ୍କର, ସମନ୍ତକୁ ସେ ଯାଇକି ସେଇଠି ପହଞ୍ଚିଗଲେ, ଭାଣ୍ଡିର ଏକ ପାଟିରେ ପାଟିରେ ପାଖରେ ପହଞ୍ଚିଗଲେ, ବଟ ଭାଣ୍ଡିର ଏକ ବଟ ଭାଣ୍ଡିର ବନ। ତେଣୁ ଏ ଶ୍ଳୋକରେ ଭାଷାରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ହରିବଂଶରୁ ଉଦ୍ଧାର କରି କହୁଛନ୍ତି, ବହୁ ଦୀର୍ଘ ଶାଖା ପ୍ରଶାଖା ସମନ୍ୱିତ ବୃକ୍ଷ ଶ୍ରେଷ୍ଠକୁ ସେମାନେ ଦେଖିଲେ, ଏହାର ପତ୍ର ଏଇଟା ବର୍ଣ୍ଣନା କରାଯାଇଛି କେଉଁଥିରେ, ହରିବଂଶରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ଲୀଳା ଅନ୍ୟାନ୍ୟ ଶାସ୍ତ୍ରମାନରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଭାଗବତମର ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ବହୁ ଦୀର୍ଘ ଶାଖା ପ୍ରଶାଖା ସମନ୍ୱିତ ବୃକ୍ଷ ଶ୍ରେଷ୍ଠକୁ ସେମାନେ ଦେଖିଲେ, ଏହାର ପତ୍ର ସବୁର ଘନ ଆଚ୍ଛାଦନ ଫଳରେ ମନେ ହୁଏ ଯେପରି ପୃଥିବୀକୁ ଏକ ମେଘ ଓହ୍ଲେଇ ଆସିଛି। ଏତେ ବିରାଟ ବଡ଼ ବୃକ୍ଷ ରହିଛି, ଭଗବାନ ଶିବଜୀ ମଧ୍ୟ ରହିଛନ୍ତି ସେହିଭଳି ଭାବରେ ଗୋଟେ ବଟବୃକ୍ଷରେ, ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏଭଳି ବଟବୃକ୍ଷ ଯେଉଁ ବୃକ୍ଷ ହେଉଛି କେତେ ଶହେ ଯୋଜନ ବିସ୍ତାର ରହିଛି, ଶହେ ଯୋଜନ କହିଲେ 800 ମାଇଲ 1200 କିଲୋମିଟରର ଶିବ ବୃକ୍ଷ ରହିଛି ବଟବୃକ୍ଷ, ଏବଂ ତା'ର ଉଚ୍ଚତା ମଧ୍ୟ 75 ଯୋଜନ। ଏଇ ଏତେ ବିରାଟ ବଡ଼ 7 ଯୋଜନ ବୋଲି କୁହାଯାଇଛି, କିନ୍ତୁ ଗୋଟିଏ ବି ପକ୍ଷୀ ବସା ନାହିଁ ସେଠି, ନିର୍ନିଡ ତାପ ବର୍ଜିତ, କୌଣସି ପକ୍ଷୀର ନିଡ ନାହିଁ ଏବଂ ତାପ ବର୍ଜିତ। ଶୀତଦିନେ ସେଠି ଉଷ୍ମତା ଆସିବ, ଗରମ ଆସିବ, ଗରମ ଦିନେ ଥଣ୍ଡା ଆସିବ, ନ୍ୟାଚୁରାଲ ଏୟାର କଣ୍ଡିସନ। ଏଭଳି ବୃକ୍ଷ ଏଇ ଯେଉଁ ବଟବୃକ୍ଷର ବହୁତ ତା'ର ରହିଛି ପ୍ରଭାବ ରହିଛି, ସେଥିପାଇଁ ଭଗବାନ କହିଲେ ଇଏ ହେଉଛି ମାନେ କ'ଣ ବୃକ୍ଷମାନଙ୍କ ଭିତରେ ଏଇ ବୃକ୍ଷଟି ହେଉଛି ଭଗବାନଙ୍କର ଗୋଟେ ବିଭୂତି। କୁହାଯାଏ କ'ଣ ସେ ମୁଁ ଠିକ ଭାବରେ କହିପାରୁନି, ଆଉ ସେଇଟା କହିବା ନାହିଁ। ବଟବୃକ୍ଷ ଏଇଭଳି ଭାବରେ ରହିଛି, ବଟବୃକ୍ଷର ବହୁତ ତା'ର ରହିଛି ମହାତ୍ମ୍ୟ। ତେଣୁ ଏଠି କୁହାଗଲା, ଏହା ପତ୍ର ସବୁର ଘନ ଆଚ୍ଛାଦନ ଫଳରେ ମନେ ହୁଏ ଯେପରି ପୃଥିବୀକୁ ଏକ ମେଘ ଓହ୍ଲେଇ ଆସିଛି, ବିରାଟ ବଡ଼ ଗଛ ରହିଛି। ବାସ୍ତବିକ ପକ୍ଷେ ଏହାର ରୂପ ଏତେ ବୃହତ ଯେ ତାକୁ ଦେଖିଲେ ମନେ ହୁଏ ଅଧା ଆକାଶ ବ୍ୟାପୀ ଏକ ପର୍ବତ ବୋଲି, ବହୁତ ଉଚ୍ଚା ରହିଛି। ମନୋହର ନୀଳ ଜଣାଯୁକ୍ତ ପକ୍ଷୀମାନେ ସେ ବିଶାଳ ବୃକ୍ଷକୁ ବାରମ୍ବାର ଯିବା ଆସିବା କରୁଥାନ୍ତି, ନୀଳ ଜଣାଯୁକ୍ତ, ନୀଳ ଜଣା ଯେମିତି ବସନ୍ତ ଚଢ଼େଇ ଗୋଟେ ରହିଛି ହଳଦିଆ ରଙ୍ଗର ବସନ୍ତ ଚଢ଼େଇ, ଏଇଭଳି ଭାବେ ନୀଳ ଡେଣାବାଲା ସବୁ ପକ୍ଷୀମାନେ ସେଇ ବିଶାଳ ବୃକ୍ଷକୁ ବାରମ୍ବାର ଯିବା ଆସିବା କରୁଥାନ୍ତି, ଏବଂ ଗଛଟିର ଘନ ପତ୍ର ଫଳ ପାଇଁ ତାକୁ ଦେଖିଲେ ଇନ୍ଦ୍ରଧନୁ ସମନ୍ୱିତ ମେଘ କିମ୍ବା ଲତା ଓ ପୁଷ୍ପରେ ଶୋଭିତ ଏକ ଗୃହ ପରି ମନେ ହୁଏ। ନୀଳ ସବୁ ପକ୍ଷୀମାନେ ଯାଉଛନ୍ତି, ଇନ୍ଦ୍ରଧନୁ ଭଳି ଦେଖାଯାଉଛି, ଏବଂ ଲତା ଏବଂ ପୁଷ୍ପ, ପୁଷ୍ପ କ'ଣ ତା'ର ଅଛି, ସେ ଯେଉଁ ଛୋଟ ଛୋଟ ଫଳ ସବୁ ରହିଛି ତା'ର କ'ଣ ପୁଷ୍ପ ଥିବ, ଏଇଭଳି ଭାବରେ ଗୋଟେ ଘର ଭଳିଆ ମନେ ହୁଏ, ସେ ତାର ସ୍ଥୂଳ ମୂଳ ସମକୁ ତଳକୁ ବିସ୍ତୃତ କରି ନିଜେ ପବିତ୍ର ମେଘରାଶିକୁ ବହନ କରେ। ମୂଳ ସମକୁ ତଳକୁ ବିସ୍ତୃତ ବହଳ ସବୁ ଯେଉଁ ବହଳିଛି ସେ ଗୋଟେ ଗୋଟେ ଚେର ଭଳି ରହିଯାଇଛି। ଏହି ଅଞ୍ଚଳର ସବୁ ବୃକ୍ଷ ପାଇଁ ଅଧୀଶ୍ୱର ସ୍ୱରୂପ ଏହି ବଟବୃକ୍ଷଟି ବର୍ଷଣ ଓ ସୂର୍ଯ୍ୟତାକୁ ପ୍ରତ୍ୟହତ କରିବା ପରି ସମସ୍ତ ଶୁଭକର୍ମ ସମ୍ପାଦନ କରେ। ଖରା ଯେଉଁ ହେଉଛି, ଖରାର ଛାଇ ମିଳିବା ପାଇଁ ଏ ବୃକ୍ଷ ଛାଇ ପ୍ରଦାନ କରୁଛି, ଏବଂ ବର୍ଷା ଯେଉଁ ହେଉଛି, ବର୍ଷାର କ'ଣ ହେଉଛି, ବର୍ଷଣ ଓ ସୂର୍ଯ୍ୟ ପ୍ରତ୍ୟହତ କରିବା ପାଇଁ, ବର୍ଷାକୁ ମଧ୍ୟ ବର୍ଷା ପଡ଼ିଲେ ମଧ୍ୟ ସେ ଯେଉଁ ଅମ୍ବ୍ରେଲା ଭଳିଆ ରହିଛି ତେଣୁ ତା ତଳେ ମଧ୍ୟ ବର୍ଷା ହେବ ନାହିଁ, ଏଇଭଳି ଭାବେ ପ୍ରତ୍ୟହତ କରୁଛି। ତେଣୁ ଭାଣ୍ଡିରକ ନାମରେ ପରିଚିତ ସେହି ନ୍ୟାବୃଦ ବୃକ୍ଷଟିର ଏହିପରି ତାର ବାହ୍ୟ ରୂପ ଥିଲା, ଯାହାକୁ ଦେଖିଲେ ଏକ ବିଶାଳ ପର୍ବତ ଚୂଡ଼ା ପରି ମାନେ ହୁଏ। ଏଭଳି ପର୍ବତ ଚୂଡ଼ା ଭଳି ରହିଛି ଏ ବୃକ୍ଷ, ବିରାଟ ବଡ଼ ବୃକ୍ଷ ଥିଲା। ତେଣୁ ଏଇଠି କୁହାଯାଉଛି ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅଲଦୋ ଇଟ୍ ୱାଜ୍ କନ୍ଭିନିଏଣ୍ଟ ଟୁ ୟୁଜ୍ ଦ ବ୍ରାଞ୍ଚେସ୍ ଟୁ ମାଉଣ୍ଟ ଦ ସୋଲ୍ଡର ଅଫ୍ ଡିଫିଟେଡ୍ ବଏଜ୍, ବଟ୍ ଦେ ଚୋଜ୍ ନଟ୍ ଟୁ। ଯିଏ ହାରିବ ସେ ତାର କାନ୍ଧ, ଯିଏ ଜିତିବ ହାରିବା ବ୍ୟକ୍ତିର କାନ୍ଧରେ ସେ ଚଢ଼ିବ, କେମିତି ଚଢ଼ିବ? ତେଣୁ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏଇ ଯେଉଁ ଭାଣ୍ଡ ଲୋକ ଓହଳକୁ ଧରିକିରି ସେ ଚଢ଼ିଯିବେ, ତାଙ୍କ କାନ୍ଧ ଉପରେ ଚଢ଼ିଯିବେ, କିନ୍ତୁ ସେ କରୁନଥିଲେ, ଏଇଟା ସେ କରୁନଥିଲେ ବୋଲି କୁହାଗଲା। ବଟ୍ ଦେ ଚୋଜ୍ ନଟ୍ ଟୁ, ସେମାନେ ସେମିତି ଚଢ଼ୁଥିଲେ ଅଲଗା ପ୍ରକାର ଉପାୟରେ, ସେ ଆଉ ଓହଳର ଆଶ୍ରୟ ନେଇନଥିଲେ। ଏହିଭଳି ଭାବରେ ବାହ୍ୟ କ'ଣ ବହନ୍ତୁ ବାହ୍ୟ ମାନସ, କି ବହନ କରୁଛି କିଏ ବାହିତ ହେଉଛି। ଏହିଭଳି ଭାବରେ ରାମ ସଂଗଠିନ ଜରି ଶ୍ରୀରାମ ବୃକ୍ଷ ବୃଷଭାଦୟ କ୍ରୀଡ଼ାୟାମ ଜୈନ ତାସ୍ତାନୁ ହୁ କୃଷ୍ଣାଦୟ ନୃପ। ରାମ ସଂଗଠିନ ଜରି, ରାମଙ୍କ ସଙ୍ଗରେ ଯେଉଁମାନେ ଅଛନ୍ତି, ଶ୍ରୀରାମ ବୃଷଭାଦୟ, ରାମ ବଳରାମଙ୍କ ସଙ୍ଗରେ ରହିଛନ୍ତି ଶ୍ରୀରାମ ଏବଂ ବୃଷଭ, ଏମାନେ ଭଗବାନ କୃଷ୍ଣଙ୍କର ମୁଖ୍ୟ ଦଶ ଜଣ ଯେଉଁ ମୁଖ୍ୟ ରହିଛନ୍ତି ସବୁ ଦିଗରୁ ତାଙ୍କୁ ରକ୍ଷା କରନ୍ତି କୃଷ୍ଣଙ୍କୁ। ଆମେ କହିଥିଲୁ ଥରେ ଚାରି ଦିଗ ରହିଛି, ଚାରି କୋଣ ରହିଛି, ଉପର ତଳ କରିକିରି ଏଭଳି ଭାବରେ ଦଶ ଜଣ ଭଗବାନଙ୍କର ଅତ୍ୟନ୍ତ ସଖା ରହିଛନ୍ତି, ପ୍ରିୟ ସଖା। ତେଣୁ ତାଙ୍କ ଭିତରୁ ଇଏ ହେଉଛନ୍ତି ଶ୍ରୀରାମ ବୃଷଭ ଆଦି, ଆଉ ଅନ୍ୟମାନେ ଅନ୍ୟମାନେ ବି ଅଛନ୍ତି। ସେମାନେ ରାମ ସଂଗଠିନ, ସେମାନେ ବଳରାମଙ୍କ ସହିତ ସେମାନେ ଖେଳୁଥିଲେ, ଏବଂ କ୍ରୀଡ଼ାୟା ଜୈନ ତାସ୍ତା, କ୍ରୀଡ଼ାରେ ସେମାନେ ଜୟ ଲାଭ କଲେ, ବଳରାମ ପାର୍ଟି ଜୟ କରିଗଲେ, କୃଷ୍ଣ ପାର୍ଟି ଜିତି ହାରିଗଲେ, ଭଗବାନ ଅଜିତ ଜିତିଗଲେ, ତା ଅନ୍ୟମାନେ ଜିତିଗଲେ, ଅନ୍ୟମାନେ ଅଜିତଙ୍କୁ ଜିତିଗଲେ, ଅଜିତ ସିଏ କେମିତି ଜିତିବେ ନା ଭକ୍ତ ଭକ୍ତିରେ, ଭଗବାନ ଯଦି ଅଜିତ ତାଙ୍କୁ ସେ ଜିତି ଯାଆନ୍ତି। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଶ୍ଳୋକଟି ବହୁତ ଥର ଆମେ କହିଲୁଣୁ, କି କହିପାରିବେ? ଆମେ ବହୁତ ଥର କହିଲୁଣୁ, ଏଇଟା ମହାପ୍ରଭୁ ମଧ୍ୟ ଆଲୋଚନା କରିଥିଲେ ରାୟ ରାମାନନ୍ଦଙ୍କ ସହିତ। ଜ୍ଞାନୀ ପ୍ରୟାସମ ମୋଦପାସ ନମନ୍ତ ଏବ ଜୀବନ୍ତି ସନ୍ମୁଖରିତା ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭି ଯେ ପ୍ରାୟଶୋ ଜିତୋ ଜିତୋ ପ୍ରସିତ ସ୍ତ୍ରୀଲୋକ୍ୟା। ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ ଗୋଦାବରୀ ନଦୀ ତଟରେ, ରାୟ ରାମାନନ୍ଦଙ୍କ ସହିତ ଆଲୋଚନା ହୋଇଛି କ'ଣ ସାଧ୍ୟ ସାଧନ, କ'ଣ ଜୀବନର ଲକ୍ଷ୍ୟ, ଆମେ କେମିତି ତାକୁ ସାଧନ ପ୍ରାପ୍ତ ହେବା, ଲକ୍ଷ୍ୟକୁ କେମିତି ପ୍ରାପ୍ତ ହେବା। ରାୟ ରାମାନନ୍ଦ ବହୁତ ଶ୍ଳୋକରୁ ଉଦ୍ଧାର କରି କଥା କହିଥିଲେ ଶାସ୍ତ୍ରରୁ, କିନ୍ତୁ ମହାପ୍ରଭୁ କହିଲେ ନା ନା ଏଇଟା ନୁହଁ, ଆଉ କ'ଣ କୁହ। ଏଇଭଳି ଭାବରେ କହିକିରି ଯେତେବେଳେ ରାୟ ରାମାନନ୍ଦ ଏହି ଶ୍ଳୋକଟି କହିଲେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ, ସେତେବେଳେ ମହାପ୍ରଭୁ କହିଲେ ଏଇଟା ହେବ, କଳିଯୁଗ ପାଇଁ ଏଇଟା ଦରକାର। କାରଣ ନା ଜ୍ଞାନୀ ପ୍ରୟାସ ମୋଦ ପାହାସ୍ୟ, ଭଗବାନଙ୍କୁ ଯେଉଁ ଜ୍ଞାନ ମାଧ୍ୟମରେ ଯେଉଁମାନେ ଜାଣିବା ପାଇଁ ଚାହୁଁଛନ୍ତି ସେ ତ୍ୟାଗ କରିବେ, ସେ ପ୍ରୟାସ ବା ସେ ଚେଷ୍ଟାକୁ ତ୍ୟାଗ କରିକି ନମନ୍ତେ ଏବ ବହୁତ ନମ୍ର ଭାବରେ ଜୀବନ୍ତି ସମ୍ମୁଖରେ ତା ଭବଦୀୟ ବାର୍ତ୍ତା ଭବଦୀୟ ବାର୍ତ୍ତା କହିଲେ ଭଗବାନଙ୍କର ବାର୍ତ୍ତା ସମ୍ମୁଖରେ ତା ଭଗବାନଙ୍କର ଭକ୍ତଙ୍କର ମୁଖରୁ ଶୁଣିବେ। ଏହିଭଳି ଭାବରେ ଜୀବନ ଧାରଣ କଲେ ସ୍ଥାନ ସ୍ଥିତ ସେ ଯେଉଁ ସ୍ଥାନରେ ଅଛନ୍ତି କିଛି ଅସୁବିଧା ନାହିଁ। ଶ୍ରୁତିଗତାନ ତନୁବାନ ମନୋଭୀର କେବଳ ଶ୍ରବଣ କରିବେ ଶ୍ରୁତିଗତାନ କର୍ଣ୍ଣ ମହାଦମ ଶ୍ରବଣ କରିବେ ତନୁବାନ ମନୋଭୀ କାୟ ମନ ବାକ୍ୟରେ କେମିତି ଶୁଣିବେ କାୟରେ କେମିତି ଶୁଣିବେ ମନରେ କେମିତି ଶୁଣିବେ ବାକ୍ୟରେ କେମିତି ଶୁଣିବେ କାୟ କହିଲେ ପ୍ରଣାମ କରିବେ ତାଙ୍କୁ ସ୍ତୁତି କରିବେ ମନରେ ଇଚ୍ଛା ପ୍ରକାଶ କରିବେ କଥା ଶୁଣିବା ପାଇଁ ବାକ୍ୟରେ ତାଙ୍କୁ ପ୍ରଶଂସା କରିବେ କର୍ଣ୍ଣ ମହାଦମ ଶ୍ରବଣ କରିବେ। ଏହିଭଳି ଭାବରେ ଗଭୀରତା ସବୁ ଯଦି ଯେଉଁମାନେ ଶ୍ରବଣ କରିବେ ଭଗବାନ ଯଦି ଅଜିତୁ କିନ୍ତୁ ତାଙ୍କୁ ସେମାନେ ଜିତିଯିବେ। ଆଉ ଗୋଟେ ସ୍ଥାନରେ ମଧ୍ୟ ଏଇଭଳି ଗୋଟେ ଶ୍ଳୋକ ଅଛନ୍ତି ଭଗବାନ ଯଦିଓ ଅଜିତ ତାଙ୍କୁ ସେମାନେ ଜିତିଯାଆନ୍ତି ଭକ୍ତମାନେ ତାଙ୍କୁ ଜିତିଯାଆନ୍ତି। ସେ ଗୋଟେ ହରିଭକ୍ତି ସୁଦୃଢ଼ରେ ମଧ୍ୟ ବର୍ଣ୍ଣନା କରାଯାଇଛି ଶ୍ଳୋକଟି ଅଛି। ଭଗବାନ ସଦା ମୁକ୍ତ କି ବଧୋସ୍ମି ଭଗବାନ ସବୁବେଳେ ମୁକ୍ତ ସେ କାହା ଦ୍ୱାରା ବନ୍ଦୀ ନୁହନ୍ତି ବଦ୍ଧ ନୁହନ୍ତି କିନ୍ତୁ ସେ ବଦ୍ଧ ହୋଇଯାଆନ୍ତି। ଯେପରି ଆମେ ଶୁଣିବା କାର୍ତ୍ତିକ ମାସ ଆସିବ ତିନି ଚାରି ଦିନ ପରେ ଆଜି ଦ୍ୱାଦଶୀ କାର୍ତ୍ତିକ ମାସ ଆରମ୍ଭ ହୋଇଯିବ ଭଗବାନ ବନ୍ଧ ହୋଇକି ରହିବେ ଯଦି ସେ ମୁକ୍ତ ସଦା ମୁକ୍ତ ବି ବଧୋସ୍ମି ଭକ୍ତିହୀନ ସ୍ନେହ ରଜୁବି ଯଶୋଦା ମାଆଙ୍କର ସ୍ନେହ ରଜୁରେ ସେ ବନ୍ଧା ହୋଇଗଲେ ଯଦିଓ ସେ ମୁକ୍ତ ଏବଂ ସେହିଭଳି ଭାବରେ ଅଜିତ ବି ଜିତୁ ହମ୍ ଭଗବାନ ଯଦିଓ ଅଜିତ କିନ୍ତୁ ତାଙ୍କୁ ଅନ୍ୟମାନେ ଜିତିଯାଆନ୍ତି। କେଉଁମାନେ ନା ଏଇ ଭକ୍ତ ଭକ୍ତମାନେ ତାଙ୍କୁ ଜିତିଯାଆନ୍ତି ଏବଂ ଅବଶ୍ୟ ବି ବଶୀକୃତ ଭଗବାନ କାହାର ବଶରେ ନଥାନ୍ତି ଭଗବାନ ସମସ୍ତଙ୍କର ଉର୍ଦ୍ଧ୍ୱରେ ଭଗବାନ କାହାର ବସରେ ନାହାନ୍ତି ଭଗବାନ ସମସ୍ତଙ୍କ ଉର୍ଦ୍ଧ୍ୱରେ ସମସ୍ତଙ୍କ ମାଲିକ ସିଏ କିନ୍ତୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 11 ଅଧ୍ୟାୟରେ ଯେ କ'ଣ ଗୋପୀଭି ସ୍ତବିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ତଦ୍ବଶୁ ଦାରୁ ଯନ୍ତ୍ରବତ୍ ଭଗବାନ ଗୋପୀମାନଙ୍କର ଅଧୀନରେ ଏଇଭଳି ଭାବରେ ହେଇଯାଇଥିଲେ ଯେଉଁଭଳି ଭାବରେ ଜଣେ କଣ୍ଢେଇ ନଚା କଣ୍ଢେଇକୁ ନଚା ଗୋପୀ ବି ସ୍ତବିତ ନୃତ୍ୟ ଗୋପୀମାନେ ଯେତେବେଳେ କହିବେ କୃଷ୍ଣ ଟିକେ ନୃତ୍ୟ କରିବ ତ ଦେଖିବା ନା କାହିଁକି ନା ଆମେ ତୁମକୁ ଦେବୁ ରହୁଣି ଦେବୁ ବା ଅନ୍ୟ ସବୁ ଦେବୁ ଚକୋଲେଟ୍ ଦେବୁ ତେଣୁ ଭଗବାନ ନୃତ୍ୟ କରିବେ ଛୋଟ ପିଲା ହିସାବରେ ଏବଂ ଆଉ ଜଣେ କେତେବେଳେ ଯଦି କହିବେ ଟିକେ ନୃତ୍ୟ କରିବ ତ ଟିକେ ଗାନ କରିବ ତ ଦେଖିବା ଶୁଣିବା ତୁମର ଗୀତ ସୁନ୍ଦର ଗୀତ ବୋଲୁଛ ଏଭଳି ଭାବରେ ତାଙ୍କୁ ସ୍ତୋଭିତ ତାଙ୍କୁ ଦେଖେଇବେ ଲୋଭ ଦେଖେଇବେ ଏଇଟା ତୁମେ କଲେ ଆମେ ଦେବୁ ଗୀତ ବୋଲିଲେ ତୁମକୁ ଏଇଟା ଦେବୁ ଛେନା ଦେବୁ ବା ଆମକୁ ଦେବୁ ସରସଗୋଲା ଦେବୁ ଭଗବାନ ନୃତ୍ୟ କରିବେ ବା ଗାନ କରିବେ ସୁଖଦେବ ଗୋସ୍ୱାମୀ କହୁଛନ୍ତି କିଭଳି ନା ଦାରୁ ଯନ୍ତ୍ରବତ୍ ତାଙ୍କ ଅଧୀନରେ ସିଏ ଏଇଭଳି ଭାବରେ ହେଇଯାଉଥିଲେ ଯେମିତି କଣ୍ଢେଇ ନଚା କଣ୍ଢେଇକୁ ନଚା କଣ୍ଢେଇର ନିଜର କିଛି ସ୍ୱତନ୍ତ୍ରତା ନଥାଏ ସେଇଭଳି ଭାବରେ ଭଗବାନ ହେଇଯାଇଥିଲେ ଗୋପୀମାନଙ୍କ ହାତରେ। ଆଜି ସେଇ ଭଗବାନ ଗୋପବାଳକମାନଙ୍କ ଦ୍ୱାରା ହାରିଗଲେ ଏଠି କୁହାଯାଉଛି କ୍ରୀଡ଼ା ଜୈନ ତାହା କୃଷ୍ଣାଧ୍ୟ ନୃପ ସେମାନେ ସବୁ କୃଷ୍ଣଙ୍କ ପାର୍ଟି ହାରିଗଲେ ଭଗବାନ କୃଷ୍ଣ ମଧ୍ୟ ହାରିଗଲେ ବଳରାମ ପାର୍ଟି ଜିତିଗଲେ ତେଣୁ ତାଙ୍କୁ ସେ ସବୁ ଯିଏ ହାରିଗଲେ ଯିଏ ଜିତିଯିବା ବ୍ୟକ୍ତିଙ୍କୁ ସବୁ ବହନ କଲେ ଉହୁ କହିଲେ ବହନ କରୁଥିଲେ କୃଷ୍ଣ ଆଦୟ କୃଷ୍ଣ କୃଷ୍ଣଙ୍କ ପାର୍ଟିରେ ଯେଉଁମାନେ ଥିଲେ ସେମାନେ ସବୁ ବଳରାମ ପାର୍ଟିର ବ୍ୟକ୍ତି ଗୋପମାନଙ୍କୁ ସବୁ ବହନ କଲେ କାନ୍ଧରେ ବହନ କରି ଚାଲିଲେ ହେ ନୃପ ହେ ରାଜନ ସୁଖଦେବ ଗୋସ୍ୱାମୀ ଯେତେବେଳେ ଏଇ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି ସିଏ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଭଗବାନ ମୋତେ ହାରିଗଲେ ନା ତେଣୁ ନୃପ ଶବ୍ଦ ବ୍ୟବହାର କରାଯାଇଛି। ଏହି ଶ୍ଳୋକର ଭାଷାରେ କୁହାଯାଉଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି ନୃପ ଶବ୍ଦ କହିଲେ କାହିଁକି ନା ଭକ୍ତବତ୍ସତା ଅତିଶୟନ ପରମ ବିସ୍ମୟା ତତ୍ ସମ୍ବୋଧନ। ଭଗବାନଙ୍କର ଯେଉଁ ଭକ୍ତବତ୍ସତା ରହିଛି ଅତିଶୟନ ଅତିଶୟ ଭକ୍ତବତ୍ସତା ଅତିଶୟ ଭକ୍ତବତ୍ସତା ଏକା ତୋ ଭକତ ଜୀବନ ଚାଲୁ ତୋ ଭକତ ଜୀବନ ଭଗବତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ ଶଙ୍ଖ ଚକ୍ରେ ଚିହ୍ନ ଏକତ ଜୀବନ ଏକା ତୋ ଭକତ ଜୀବନ ଭକତ ତୋ ପିତା ମାତା ଭକତ ତୋ ବନ୍ଧୁ ଭକତ ତୋ ପିତା ମାତା ଭକତ ତୋ ବନ୍ଧୁ ଭକତ ନିମନ୍ତେ ତୋର ନାମ କୃପା ସିନ୍ଧୁ ନାମ କୃପା ସିନ୍ଧୁ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଧେନୁ ପଛେ ପଛେ ବସା ଗମେ କ୍ଷୀର ଲୋଭେ ଭକତ ପଛରେ ତୁହି ଖାଉ ସେଇ ଭାବେ ଖାଉ ସେଇ ଭାବେ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ କହେ ଏହିଭଳି ଭାବରେ ଭଗବାନ ଭକତ ଜୀବନ। ତେଣୁ ଅତ୍ୟନ୍ତ ଭକ୍ତ ବତ୍ସ୍ୟ ଅତିଶୟନ ଅତିଶୟ ଭକ୍ତ ବତ୍ସ୍ୟତା ଭଗବାନଙ୍କର ରହିଛି। ପରମ ବିସ୍ମୟ ପରମ ବିସ୍ମୟ ପରମ ବିସ୍ମୟ ହେଇଗଲେ ଭଗବାନ ଏ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ସେ ବହୁତ ବିସ୍ମୟ ହେଇକରି ତେଣୁ ନୃପ ବୋଲି ସମ୍ବୋଧନ କଲେ। ହେ ନୃପ ଭଗବାନ ହାରିଗଲେ ଭଗବାନ ହାରିଗଲେ ସୁବୋଧନ ଟୀକାରେ ଇଏ କହୁଛନ୍ତି ବଲ୍ଲଭାଚାର୍ଯ୍ୟ ଇନର ମାଇଣ୍ଡ ହାଜ୍ ଥ୍ରୀ କ୍ୱାଲିଟିଜ୍। ଏ ତିନି ଜଣ କଥା ଏଠି କୁହାଯାଇଛି ତିନି ଜଣ ପରେ ସବୁବେଳେ କୁହାଯିବ ତିନି ଜଣ ବ୍ୟକ୍ତିଙ୍କ କଥା କୁହାଗଲା ଯେ ତାଙ୍କର କଥା କୁହାଗଲା କିଏ କିଏ ଜିତାପାଟି କିଏ ବଳରାମ ବଳରାମ ଜିତିଗଲେ ସିଏ ହେଉଛି ଏ ରଜର ପ୍ରତୀକ ରଜଗୁଣର ପ୍ରତୀକ ଆଉ ଶ୍ରୀଧାମା ଶ୍ରୀଧାମା ହେଉଛି ସତ୍ୟଗୁଣର ପ୍ରତୀକ ଏବଂ ବୃଷଭ ଇଏ ହେଉଛି ତାମସିକ ଗୁଣର ପ୍ରତୀକ। ଗୁଣକୁ ନେଇକି ଲୀଳା ହେଉଛି ଏଇଟା କହୁଛନ୍ତି ଆମର ବଲ୍ଲଭାଚାର୍ଯ୍ୟ ସୁବୋଧିନ ଟୀକାରେ। ତେଣୁ ଏ ତିନି ଜଣ ଜିତା ଆଉ ସବୁ ରହିଛନ୍ତି ଏ ତିନି ଜଣଙ୍କ ନାମ କାହିଁକି ନିଆଗଲା ସେଥିପାଇଁ ଏ ଶ୍ଳୋକଟି କହିଲେ ଟୀକାରେ କହିଲେ ସିଏ ହଜାର ହଜାର ଭକ୍ତ ସବୁ ରହିଛନ୍ତି ଗୋପମାନେ ରହିଛନ୍ତି ଖେଳ ଚାଲିଛି ଲକ୍ଷ ଲକ୍ଷ ଗାଭି ତେଣୁ ଏଇ ଗୁଣର ପ୍ରଭାବ ବୋଲି ଏଇଟା କହିଛନ୍ତି ସିଏ। ତେଣୁ କ'ଣ କଲେ ଏଇଠି କୁହାଯାଉଛି ଚବିଶ ଶ୍ଳୋକ ବାହ କୃଷ୍ଣ ଭଗବାନ ଭଗବାନ ସେ କୃଷ୍ଣ ତୁମକୁ ବାହନ କଲେ ବାହ କୃଷ୍ଣ ଭଗବାନ ବାହ କୃଷ୍ଣ ଭଗବାନ ଏଇ କୃଷ୍ଣ ଭଗବାନ ରାମ ଭଗବାନଙ୍କର ଦର୍ଶନ ବର୍ତ୍ତମାନ କରନ୍ତୁ ତା କୃଷ୍ଣ ଭଗବାନ କଥା କହିବା ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୟ ବାହ କୃଷ୍ଣ ଭଗବାନ କୃଷ୍ଣ ଭଗବାନ ସେ କିନ୍ତୁ ବହନ କଲେ କାହାକୁ ନା ସୀତାମାନ ପରାଜିତ ସୀତାଙ୍କଠାରୁ ସେ ପରାଜିତ ହେଇଗଲେ ତେଣୁ ସେ ତାଙ୍କୁ ବହନ କଲେ ବାହ କୃଷ୍ଣ ଭଗବାନ ସୀତାମାନ ପରାଜିତ ବୃଷଭ ଭଦ୍ରସେନ ସ୍ତୁ ଭଦ୍ରସେନ ବୃଷଭଙ୍କୁ ବହନ କଲେ ବୃଷଭ ଏଠି କୁହାଗଲା ବୃଷଭ ହେଉଛି ତାମସିକ ଗୁଣର ବୋଲି କୁହାଯାଉଛି ସେ କହୁଛନ୍ତି ତେଣୁ କିଏ ଭଦ୍ରସେନ ଭଦ୍ରସେନ ମଧ୍ୟ ଭଗବାନଙ୍କ ମୁଖ୍ୟ ଯେଉଁ ଅଛନ୍ତି ସଖା ତାଙ୍କୁ ଭଦ୍ରସେନ ଜଣେ ଏବଂ ପ୍ରଣମ ରୋହିଣୀ ସୁତ ପ୍ରଣମ୍ବ ଭଗବାନ ସଖା ନୁହଁ, ବା ବଳରାମଙ୍କ ସଖା ନୁହଁ, କିନ୍ତୁ ସେ ଆସିଥିଲା ଅସୁର, ହେଉଛି ଅସୁରମାନ ଭିତରେ ହେଡ଼, ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଆମେ ଗତକାଲି କହିଥିଲେ, ଇଏ ହେଉଛନ୍ତି ପ୍ରଣମ୍ବ, ପ୍ରଥମେ ନାଁ ନିଆଯାଇଥିଲା, ପ୍ରଣମ୍ବର ନାଁ ନିଆଯାଇଥିଲା। ତେଣୁ ଏ ପ୍ରଣମ୍ବ ରୋହିଣୀ ସୂତମ, ରୋହିଣୀ ସୂତ କହିଲେ ରୋହିଣୀ ସୂତ କାହିଁ କୁହାଗଲା, ବଳରାମ କାହିଁ କୁହାଗଲା ନାହିଁ, ସବୁ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ପ୍ରଣମ୍ବ ରୋହିଣୀ ସୂତମ, ପ୍ରଣମ୍ବ ରୋହିଣୀ ସୂତକୁ ବହନ କଲେ, ବର୍ତ୍ତମାନ ଚାଲିଲେ ବହନ କରିକିରି। ତେଣୁ ଏଠି କହୁଛନ୍ତି ଯେ ସୁବୋଧିନୀ ଟିକାରେ କୁହାଉଛି, ଶ୍ରୀରାମ କହିଲେ ଲକ୍ଷ୍ମୀ ବନମାଳା ରୂପତ୍ୱମ, ଶ୍ରୀ କହିଲେ ଲକ୍ଷ୍ମୀ, ଦାମ କହିଲେ ମାଳ ବନମାଳ। ତେଣୁ ଏହିଭଳି ଭାବରେ ଶ୍ରୀରାମଙ୍କୁ ଭଗବାନ ଯେଉଁ କୃଷ୍ଣ ବହନ କରୁଛନ୍ତି, ଯେମିତି ସିଏ ଲକ୍ଷ୍ମୀଙ୍କ ଦ୍ୱାରା ପ୍ରଦତ୍ତ ବନମାଳକୁ ସେ ଗ୍ରହଣ କରିଛନ୍ତି। ଆଉ ରୋହିଣୀ ସୂତ କହିବାଗଲା କାହିଁକି ନା, ମାତୃ ନାମ ନା ତତ୍ ଅଜ୍ଞାନ, ଯେ ପ୍ରଣମ୍ବ ଗୋଟେ ଡେମନ୍ ବା ଅସୁର, ଭଗବାନ କୃଷ୍ଣ ବଳରାମଙ୍କର ମୋହ କରିଦେଇଛନ୍ତି, ସେ ଜାଣିପାରୁନାହାନ୍ତି ଅସୁର ବୋଲି, ସେ ଭାବୁଛନ୍ତି ଗୋପସଖା, ତାଙ୍କର ସେ ଯେଉଁ ଗୋପସଖା ଆସିନଥିଲେ ସେଦିନ ସେଇ ବେଶରେ ସେ ଆସିଥିଲା, ଭଗବାନ ବଳରାମ ଜାଣିପାରିନଥିଲେ। ଏଇଟା ଚାରିଜଣ ଟିକାରେ କହୁଛନ୍ତି, ସନାତନ ଗୋସ୍ୱାମୀ ମଧ୍ୟ ସେ କଥା କହିଲେ, ଭଗବାନ କହିଲେ ଭକ୍ତ ବଶ୍ୟତାଦି ଗୁଣ ପ୍ରଦର୍ଶକ, ଭଗବାନ ଉବାହ କୃଷ୍ଣ ଭଗବାନ ଭକ୍ତ ବଶ୍ୟତାକୁ ପ୍ରଦର୍ଶନ କରୁଛନ୍ତି ଭଗବାନ। ଆମେ ଶୁଣୁଥିଲେ ଦାମୋଦର ଲୀଳା ଆରମ୍ଭ ହେବ, କାର୍ତ୍ତିକ ମାସ ଆରମ୍ଭରୁ ଦାମୋଦର ଲୀଳା, ଭଗବାନ ବନ୍ଧା ହୋଇଗଲେ, ତାଙ୍କର ସବୁ ଐଶ୍ୱର୍ଯ୍ୟକୁ ସେ ତ୍ୟାଗ କରିଦେଲେ, ଆଠଟି ଯେଉଁ ଐଶ୍ୱର୍ଯ୍ୟ ଥିଲା, ଏବଂ ସନ୍ଦର୍ଶିତ ହ୍ୟଙ୍ଗ ହରିଣା ଭୃତ୍ୟ ବଶ୍ୟତା, ସେଥିରେ ବର୍ଣ୍ଣନା କରାଯାଇଛି କେମିତି ମା ଯଶୋଦାଙ୍କ ଦ୍ୱାରା ସେ ବଶ ହୋଇଛନ୍ତି, ସେଇଠିକୁ ବର୍ଣ୍ଣନା କରାଯାଉଛି, ହେଉଛି ଭକ୍ତ ବଶ୍ୟତା। ଆମେ ଶୁଣୁଥିଲେ ହରିଣା ହରି ସିଏ ଭକ୍ତବଶ ହୋଇଗଲେ ଅଙ୍ଗ, ସେ ସେଠିମଧ୍ୟ ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହୋଇକିରି ପରୀକ୍ଷିତ ମହାରାଜଙ୍କୁ ଅଙ୍ଗ ବୋଲି ସମ୍ବୋଧନ କରିଛନ୍ତି, ଏବଂ ସନ୍ଦର୍ଶିତା ହ୍ୟଙ୍ଗ ହରିଣା ଭୃତ୍ୟବଶ୍ୟତା, ଯଦିଓ ସିଏ ସମସ୍ତଙ୍କର ମାଲିକ କିନ୍ତୁ ସିଏ ତାଙ୍କର ଭୃତ୍ୟର ବଶ ହୋଇଯାଉଛନ୍ତି, ଏ ଭଗବାନର ଭକ୍ତବଶ୍ୟତା। ତେଣୁ ଏଠି ସନାତନ ଗୋସ୍ୱାମୀ ସେ କଥା କହୁଛନ୍ତି, ଶ୍ରୀରାମା କୁତ ତତ୍ ଅସତ୍, ଯଦି ପ୍ରଶ୍ନ ପଚାରିଯିବ ଶ୍ରୀରାମା ଭଗବାନଙ୍କୁ ଏତେ ପ୍ରିୟ କି, ସେ କେମିତି ତାଙ୍କ କାନ୍ଧରେ ଚଢ଼ିଲେ, ଜଣେ ଅତି ପ୍ରିୟ ସଖାର କାନ୍ଧରେ କ'ଣ ଚଢ଼ିବା ପାଇଁ ଜଣେ ଚାହିଁବ କି, କେମିତି ଚାହିଁଲେ, ସନାତନ ଗୋସ୍ୱାମୀ ପ୍ରଶ୍ନ କରୁଛନ୍ତି। ତେଣୁ ସେଠି କୁହାଯାଉଛି ତତ୍ରାହ, ତାର ଉତ୍ତର ହେଉଛି କ'ଣ ନା, ଭଗବାନ ପରମ କୌତୁକ ଅତି ଅର୍ଥ, ଭଗବାନ ସିଏ କରମ କୌତୁକ, ତେଣୁ ପିଲାମାନଙ୍କର ତାଙ୍କ ସଖା ହେଲେ କ'ଣ ହେବ, ସିଏ ଭାବୁଛନ୍ତି କ'ଣ ଅଛି, କିଛି ଅସୁବିଧା ନାହିଁ, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଏଇ ମହାପ୍ରଭୁ ଏଇ ଲୀଳାକୁ ସବୁ ଆସ୍ୱାଦନ କରିବା ପାଇଁ ଆସିଥିଲେ, ମହାପ୍ରଭୁଙ୍କ ଲୀଳା ଏଇଟା ଚୈତନ୍ୟ ଚରିତାମୃତ ଆଦି ଲୀଳାରେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁଙ୍କ ଆସିବାର କାରଣ ହେଉଛି ଏଇଟା। କ'ଣ ନା, ବେଦରେ ଆମେ ଭଗବାନଙ୍କୁ ସ୍ତୁତି କରୁଛେ, ଆମେ ଯେଉଁ ଭଗବାନ ପୂଜା କରୁଛେ ସ୍ତୁତି ମାଧ୍ୟମରେ ଭଗବାନ ପୂଜା କରୁଛେ, କିନ୍ତୁ ଭଗବାନ ସେଥିରେ ଏତେ ପ୍ରୀତ ହୁଅନ୍ତି ନାହିଁ। ଏଠି କହୁଛି ଚୈତନ୍ୟ ଚରିତାମୃତ ଆଦି ଲୀଳା ଚତୁର୍ଥ ଅଧ୍ୟାୟରେ କୁହାଯାଇଛି, ମାତା ମୋରେ ପୁତ୍ର ଭାବେ କରେ ନା ବନ୍ଧନ, ଅତିହୀନ ଜ୍ଞାନ ଜ୍ଞାନେ କରେ ଲାଳନ ପାଳନ, ମା ତାଙ୍କୁ ବାନ୍ଧୁଛନ୍ତି ଭଗବାନ ବୋଲି ଜାଣିପାରୁନାହାନ୍ତି, ଇଏ ଖାଇବା ପିଇବା ନଦେଲେ ଆଉ ଅସୁବିଧା ହୋଇଯିବାର, ତେବେ ଏ ଭାବରେ ଲାଳନ ପାଳନ କରୁଛନ୍ତି। ସଖା ଶୁଦ୍ଧ ସଖେ କରେ ସ୍କନ୍ଧେ ଆରୋହଣ, ତୁମି କୋନ ବଡ଼ ଲୋକ ତୁମି ଆମି ସମ, ଶ୍ରୀରାମ ଇତ୍ୟାଦି ସେମାନେ କହୁଛନ୍ତି ତମେ କ'ଣ ବଡ଼ ଲୋକ, ତମେ ଆମେ ସମାନ, ସଖା ଏ ଶୁଦ୍ଧ ସଖା, ଶୁଦ୍ଧ ସଖ୍ୟ ଦୁଇ ପ୍ରକାର ସଖ୍ୟ ରହିଛି, ସମ୍ଭ୍ରମ ସଖ୍ୟ ଆଉ ଗୋଟେ ହେଉଛି ବିଶ୍ରମ ସଖ୍ୟ, ସିଦ୍ଧାଙ୍କର ହେଉଛି ବିଶ୍ରାମ ଶକ୍ତି, ତାଙ୍କର କୌଣସି ସମ୍ଭ୍ରମ ନାହିଁ ବା ଭୟ ଏସବୁ କିଛି ନାହିଁ। ଯେମିତି ଅର୍ଜୁନ ଯଦି ଭଗବାନ ସଖା ଥିଲେ କିନ୍ତୁ ଭଗବାନଙ୍କ ଯେତେବେଳେ ଦେଖିଦେଲେ ବିରାଟ ରୂପ ସେତେବେଳେ ସେ ଡରିଗଲେ, ପ୍ରାର୍ଥନା କ୍ଷମା ପ୍ରାର୍ଥନା କଲେ। କିନ୍ତୁ ସିଦ୍ଧାମ ଏମାନେ ଶୁଦ୍ଧ ସଖ ଶୁଦ୍ଧ ସଖ୍ୟ, ଏଥିରେ କୌଣସି ସମ୍ଭ୍ରମତା ନାହିଁ, ତେଣୁ ସେମାନେ କାନ୍ଧରେ ଆରୋହଣ କରିଯାଉଛନ୍ତି। ଆରୋହଣ ପ୍ରିୟା ଯଦି ମାନ କରି କରେ ଦର୍ଶନ, ରାଧାରାଣୀ ଇତ୍ୟାଦି ଏମାନେ ସବୁ ଭଗବାନଙ୍କୁ ପୂଜା କରନ୍ତି ନାହିଁ, ଭର୍ସନା କରନ୍ତି। ପ୍ରିୟା ଯଦି ମାନ କରି କରେ ଦର୍ଶନ, ବେଦ ସ୍ତୁତି ହେତେ ହରେ ସେଇ ମୋର ମନ। ଭଗବାନ ବେଦର ସ୍ତୁତିରେ କଲେ ଯେଉଁଭଳି ଭାବରେ ତାଙ୍କ ମନକୁ ହରଣ କରାଯାଇପାରେ ନାହିଁ, କିନ୍ତୁ ଇଏ ଯେତେବେଳେ ରାଧାରାଣୀ ଗାଳି ଦିଅନ୍ତି ସେତେବେଳେ ତାଙ୍କ ମନ ହରଣ ହୋଇଯାଏ। ଯେ ଭଗବାନଙ୍କର ଏସବୁ ଯେଉଁ ଲୀଳା ଅଛି, ଭଗବାନ ଆସିଲେ ଏଇଟାକୁ ଆସ୍ୱାଦନ କରିବା ପାଇଁ, ତାଙ୍କ ଭକ୍ତମାନଙ୍କର ଯେଉଁ ରହିଛି ଭାବ ସେଇ ଭାବକୁ ଆସ୍ୱାଦନ କରିବା ପାଇଁ ଭଗବାନ ଭକ୍ତ ଭାବରେ ଆସିଲେ। ଚୈତନ୍ୟ ମହାପ୍ରଭୁ ଭଗବାନ ସେ ଭକ୍ତ ଭାବରେ ଆସିଲେ, ସେ ଲୀଳା ବିଷୟ ଆସ୍ୱାଦନ କରେ। ବିଷୟ ଜାତୀୟ ସୁଖ, ଆଶ୍ରୟ ଜାତୀୟ ସୁଖ, ଦୁଇ ପ୍ରକାର ସୁଖ ରହିଛି। ଭଗବାନ ହେଉଛନ୍ତି ବିଷୟ ଜାତୀୟ ସୁଖ, ରାଧାରାଣୀ ଭକ୍ତମାନ ହେଉଛନ୍ତି ଆଶ୍ରୟ ଜାତୀୟ ସୁଖ। ବିଷୟ ଜାତୀୟ ସୁଖ ଠାରୁ ଆଶ୍ରୟ ଜାତୀୟ ସୁଖ କୋଟି ଗୁଣରେ ଅଧିକା, ତେଣୁ ତାଙ୍କର ଭଗବାନଙ୍କର ଲୋଭ ହେଲା ସେସବୁ ଜାଣିବା ପାଇଁ। ତିନୋଟି ଲୋଭ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଏଇଟା ବର୍ଣ୍ଣନା କରାଯାଏ, ଆମେ ସେଥିରେ ବର୍ଣ୍ଣନା କରିବା ନାହିଁ, ତା ଭିତରକୁ ଯିବା ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ପରମ କୌତୁକ ଇତ୍ୟର୍ଥ କିଞ୍ଚ କୃଷ୍ଣ ନିଜ ପ୍ରାଣେଶ୍ୱର ତତ୍ କୌତୁକ ସିଦ୍ଧ ହେ। ପ୍ରାଣର ଈଶ୍ୱର ସିଏ ସୁଦାମଙ୍କର, ପ୍ରାଣର ଈଶ୍ୱର ଲକ୍ଷ୍ମୀ ରାଧାରାଣୀଙ୍କର ଭାଇ ସୁଦାମ, ପ୍ରାଣର ଈଶ୍ୱର କୃଷ୍ଣ ଅଭିଶାପ ଦେଇଥିଲେ ବୈକୁଣ୍ଠ ଲୋକରେ। ଏସବୁ ଆସିବ ଅନ୍ୟ କେଉଁଥିରେ ବର୍ଣ୍ଣନା, ଗର୍ଭ ସଂଗୀତ ନା କେଉଁଥିରେ ବର୍ଣ୍ଣନା କରାଯାଇଛି। ସେଥିପାଇଁ ସେ ଆସିଲେ, ଶହେ ବର୍ଷ କାଳ ବିଚ୍ଛେଦ ଯନ୍ତ୍ରଣା ରହିଛି, ସେ ଅଭିଶାପ ଦେଇଥିଲେ ସେ ଦାମ, ଏସବୁ କଥା ରହିଛି। ବୈକୁଣ୍ଠରେ ଲୀଳା ହେଇଥିଲା ଏଇଟା, ଗୋଲୋକ ବୃନ୍ଦାବନର ଲୀଳା। ତେଣୁକରି ଭଗବାନଙ୍କ ଲୀଳାରେ ଶହେ ବର୍ଷ କାଳ ଭଗବାନ ରାଧାରାଣୀଙ୍କ ଠାରୁ ବିରହରେ ରହିବେ, ରାଧାରାଣୀ ବିରହ ଯନ୍ତ୍ରଣା ଭୋଗ କରିବେ, ସେ ଦାମ ଅଭିଶାପ ଦେଇଛନ୍ତି। ଏସବୁ କଥା ସବୁ ବର୍ଣ୍ଣନା କରାଯାଏ, ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହା ବି ହଉ, ବହୁତ ଗୁଢ଼ ତତ୍ତ୍ୱ ସବୁ ରହିଛି। ଏହିଭଳି ଭାବରେ ଗତକାଲି ଆସନ୍ତାକାଲି ଆମେ ଏହି ଶ୍ଳୋକଟିକୁ ଉପରେ ଆଉ ଥରେ ଟିକେ କହିବା। ବହୁତ ସୁନ୍ଦର ଶ୍ଳୋକ, ଉଭାହ କୃଷ୍ଣ ଭଗବାନ ସୁଦାମାନଙ୍କ ପରାଜିତ, ବୃଷଭ ଭଦ୍ର ସେନ ଅସ୍ତୁ ପ୍ରଣମ୍ବ ରୋହିଣ ସୁତ। ଏହିସବୁ ଚାଲିଛି, ଉଭା ହୋଇକି ଚାଲୁଛନ୍ତି, ଆମ କଥାକୁ ଟିକେ ବିଶ୍ରାମ ଦେବା, ଆସନ୍ତାକାଲି ଏହି ଶ୍ଳୋକରୁ କଥା ଆରମ୍ଭ କରିବା। ଶ୍ଳୋକ ଚବିଶ, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ୍ ଗୋ ଭକ୍ତ କି ଦାୟୀ ଗୋପୀ ମନ୍ଦିର।